ആകാശവാണി. ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ଆଶଙ୍କା କରି ଦୈନିକ ନୂଆ ଘୋଷଣା କରୁଥିବାରୁ ଆମ୍ ଆଦମୀ ପାର୍ଟିକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ. ମହାରାଷ୍ଟ୍ର ଜଲଗାଓଁ ଜିଲ୍ଲାର ପାରଣ୍ଡା ରେଳ ଷ୍ଟେସନରେ ଆଜି ସନ୍ଧ୍ୟାରେ ଏକ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ 8 ମୃତ, ଉଦ୍ଧାର କାର୍ଯ୍ୟ ଜାରି. ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଚାଲିଥିବା ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025 ଉଦ୍ଯାପିତ ଏବଂ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଜାରି ରହିଛି ଭାରତ ଇଂଲଣ୍ଡ ପାଞ୍ଚଟିକିଆ 2020 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍. ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ଆଶଙ୍କା କରି ଦୈନିକ ନୂଆ ନୂଆ ଘୋଷଣା କରୁଥିବାରୁ ଆମ୍ ଆଦମୀ ପାର୍ଟିକୁ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମାଲୋଚନା କରିଛନ୍ତି. ସେ କହିଛନ୍ତି ଜାତୀୟ ରାଜଧାନୀରେ ଆମ୍ ଆଦମୀ ପାର୍ଟି ଜନସାଧାରଣଙ୍କୁ ପାନୀୟ ଜଳ ଭଳି ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି. ସେ ପୁଣି କହିଛନ୍ତି ଦିଲ୍ଲୀରେ ସହଜରେ ମଦ ମିଳୁଥିବା ବେଳେ ପାନୀୟ ଜଳର ସଙ୍କଟ ଦେଖାଦେଇଛି. ବିଜେପିର ବୁଥ୍ସ୍ତରୀୟ କର୍ମକର୍ତ୍ତାଙ୍କୁ ମୋ ବୁଥ୍ ସବୁଠାରୁ ଅଧିକ ସଶକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ନମୋ ଆପ୍ ଜରିଆରେ ଭାବ ବିନିମୟ କଲାବେଳେ ଶ୍ରୀ ମୋଦି କହିଛନ୍ତି ସହରର ଲୋକଙ୍କୁ ଉଭୟ ଆପ୍ ଓ କଂଗ୍ରେସ ପ୍ରତାରଣା କରିଛନ୍ତି. ଆପ୍ର ଆବାହକ ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ତାଙ୍କ ବାସଭବନକୁ ବିଳାସପୂର୍ଣ୍ଣ କରିବାରେ ବହୁ ଅର୍ଥ ବ୍ୟୟ କରିଥିଲେ. ଦିଲ୍ଲୀରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରିନଥିବାରୁ ସେ ଆପ୍କୁ କଡ଼ା ସମାଲୋଚନା କରିଛନ୍ତି. ଏଥିସହିତ ସେ ଯମୁନା ନଦୀକୁ ସ୍ୱଚ୍ଛ କରିବା ଲାଗି ଦେଇଥିବା ପ୍ରତିଶ୍ରୁତି ପାଳନରେ ଆପ୍ ବିଫଳ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି. ଜାତୀୟ ରାଜଧାନୀରେ ପୂର୍ବାଞ୍ଚଳବାସୀ ରହୁଥିବାରୁ ସେମାନଙ୍କ ବିରୋଧରେ ଆପ୍ ଷଡ଼ଯନ୍ତ୍ର କରୁଥିବା ନେଇ ଶ୍ରୀ ମୋଦି ଅଭିଯୋଗ କରୁଛନ୍ତି. ଏହି ଅବସରରେ ସେ ବିଜେପି କର୍ମକର୍ତ୍ତାଙ୍କୁ ଆପ୍ର କାର୍ଯ୍ୟକଳାପକୁ ପଦାରେ ପକାଇବାକୁ ଆହ୍ୱାନ ଦେଇଛନ୍ତି. ଏଥିସହିତ ଲୋକଙ୍କ ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ଲୋକପ୍ରିୟ କରିବା ପାଇଁ ଶ୍ରୀ ମୋଦି କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି. ଜାତୀୟ ରାଜଧାନୀର ପ୍ରତ୍ୟେକ ବୁଥ୍ରେ ରେକର୍ଡ ସଂଖ୍ୟକ ମତଦାନକୁ ସୁନିଶ୍ଚିତ କରିବା ସହ 50% ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି. କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଜନକଲ୍ୟାଣକାରୀ ଯୋଜନାର ସଫଳତା ନେଇ ଶ୍ରୀ ମୋଦି ଉଲ୍ଲେଖ କରିଥିଲେ. ଏହି କାର୍ଯ୍ୟକ୍ରମରେ ଦଳୀୟ ସାଂସଦ, ବିଧାୟକ, କାଉନ୍ସିଲର ଏବଂ ବୁଥ୍ସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ. ମହାରାଷ୍ଟ୍ର ଜଲଗାଓଁ ଜିଲ୍ଲାର ପାରଣ୍ଡା ରେଳ ଷ୍ଟେସନରେ ଆଜି ସନ୍ଧ୍ୟାରେ ଏକ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ 8 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି. ପୁଷ୍ପକ ଏକ୍ସପ୍ରେସ୍ର ଚକରୁ ନିଆଁ ଲାଗି ଧୂଆଁ ବାହାରିବା ଯୋଗୁଁ କେତେକ ଯାତ୍ରୀ ଭୟଭୀତ ହୋଇ ନିଜକୁ ରକ୍ଷା କରିବା ପାଇଁ ପାଖ ରେଳ ଧାରଣା ଉପରକୁ ଡେଇଁ ପଡ଼ିଥିଲେ. ଏହି ସମୟରେ ବେଙ୍ଗାଲୁରୁ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି. ଏଥିରେ ପ୍ରାୟ 7 ଜଣ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି. ଉଦ୍ଧାର କାର୍ଯ୍ୟ ଜାରି ରହିଛି. ଇତିମଧ୍ୟରେ ରେଳବାଇ ଓ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଖବର ମିଳିଛି. ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଯୋଜନାର ଆଜି 10 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ଯୋଗଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି. ଶିଶୁ କନ୍ୟାମାନେ ଶିକ୍ଷାର ସୁବିଧା ପାଇବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସୁଯୋଗ ମଧ୍ୟ ପାଇପାରିଛନ୍ତି. ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେଉଁସବୁ ଜିଲ୍ଲାରେ ଲିଙ୍ଗ ଅନୁପାତ ଅତ୍ୟନ୍ତ କମ୍ ଥିଲା ସେହିସବୁ ସ୍ଥାନରେ ପୂର୍ବାପେକ୍ଷା ଅନେକ ଉନ୍ନତି ଘଟିଛି, ଫଳରେ ଲିଙ୍ଗଗତ ସମାନତା ଆଣିବା ଦିଗରେ ଏହି ଅଭିଯାନ ଜନଜାଗରଣ ସୃଷ୍ଟି କରିପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି. ଏଭଳି ଐତିହାସିକ ସଫଳତା ଆଣିବା ଦିଗରେ ପ୍ରୟାସ କରିଥିବା ବ୍ୟକ୍ତି ଏବଂ ଅନୁଷ୍ଠାନଗୁଡ଼ିକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି. ଝିଅମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବା, ସେମାନଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏବଂ ବିନା ପକ୍ଷପାତିତାର ସମାଜ ଗଠନ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି. ନୂଆଦିଲ୍ଲୀରେ ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ଏଥିରେ ସଶସ୍ତ ବାହିନୀ, ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୋଲିସ, ଛାତ୍ରୀ ଏବଂ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି. ଯୋଜନାର 10 ବର୍ଷ ପୂର୍ତ୍ତି 8 ମାର୍ଚ୍ଚ ଆନ୍ତର୍ଜାତିକ ମହିଳା ଦିବସ ପର୍ଯ୍ୟନ୍ତ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ଦେଶରେ ଲିଙ୍ଗଗତ ସନ୍ତୁଳନକୁ ବଜାୟ ରଖିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 2015 ଜାନୁଆରୀ 22 ତାରିଖରେ ହରିୟାଣାର ପାନିପଥଠାରେ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଶୁଭାରମ୍ଭ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ 2025ର ପ୍ରଥମ ପାଞ୍ଚ ଦିନ ମଧ୍ୟରେ 8 ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶକ ପରିଦର୍ଶନ କରିଥିବାବେଳେ 1500ରୁ ଅଧିକ ପ୍ରଦର୍ଶନକାରୀ ଅଂଶଗ୍ରହଣ କରିଛନ୍ତି। ଏହି 6 ଦିନିଆ ପ୍ରଦର୍ଶନୀ ଆଜି ଶେଷ ହୋଇଛି। ଆକାଶବାଣୀକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଚଳିତ ବର୍ଷର ପ୍ରଦର୍ଶନୀରେ ପୂର୍ବାପେକ୍ଷା 6 ଗୁଣା ଦର୍ଶକ ପରିଦର୍ଶନ କରିଥିଲେ। ସେ ଆହୁରି କହିଛନ୍ତି, 1500 ପ୍ରଦର୍ଶନୀ ଅଟୋମୋବାଇଲ୍ କ୍ଷେତ୍ରରୁ 34ଟି ଏବଂ 1000ରୁ ଉର୍ଦ୍ଧ୍ୱ ଅଟୋ କମ୍ପୋନେଣ୍ଟ ଶିଳ୍ପରୁ ଭାଗ ନେଇଥିଲେ। ଜର୍ମାନୀ, ବ୍ରିଟେନ୍, ଦକ୍ଷିଣ କୋରିଆ, ଜାପାନ, ତାଇୱାନ ସମେତ ବିଭିନ୍ନ ଦେଶରୁ 5000ରୁ ଉର୍ଦ୍ଧ୍ୱ ଅନ୍ତର୍ଜାତୀୟ ବ୍ୟକ୍ତି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ। ବିଶେଷକରି ଏଥିରେ ଅଭିନବ, ସବୁଜ, ଦୀର୍ଘସ୍ଥାୟୀ ପ୍ରଯୁକ୍ତି ସଂଲଗ୍ନ ଅଟୋମୋବାଇଲ୍ ଗୁରୁତ୍ୱ ଲାଭ କରିଥିଲା। ଏହି ଅବସରରେ ସଡ଼କ ସୁରକ୍ଷା ସମ୍ବନ୍ଧରେ ମଧ୍ୟ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରୟାଗରାଜର ତ୍ରିବେଣୀ ସଂକୁଳଠାରେ ଆଜି ଉତ୍ତରପ୍ରଦେଶ ସରକାରଙ୍କ ଏକ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 54 ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟର ବିକାଶ ଏବଂ ଜନକଲ୍ୟାଣ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ହାଥ୍ରାସ, ବାଘପଥ ଓ କାଶଗଞ୍ଜଠାରେ ସରକାରୀ ଘରୋଇ ଭାଗିଦାରିତାରେ ମେଡିକାଲ କଲେଜ ନିର୍ମାଣକୁ ଅନୁମୋଦନ ମିଳିଛି। ପ୍ରୟାଗରାଜ, ଆଗ୍ରା ଓ ବାରାଣସୀ ମହାନଗର ନିଗମ ପକ୍ଷରୁ ମ୍ୟୁନିସିପାଲ ବଣ୍ଡ ଜାରି କରାଯିବ। ଏହାଦ୍ୱାରା ସହରାଞ୍ଚଳ ଭିତ୍ତିଭୂମି ଓ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ଲାଗି ପାଣ୍ଠି ସୃଷ୍ଟି ହୋଇପାରିବ। ଏଥିସହିତ ପ୍ରୟାଗରାଜଠାରୁ ପଡ଼ୋଶୀ ଜିଲ୍ଲାକୁ ଯୋଗାଯୋଗ ଓ ଗମନାଗମନକୁ ସୁଦୃଢ଼ କରିବା ଲାଗି କେତେକ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଏହାପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ତ୍ରିବେଣୀ ସଙ୍ଗମଠାରେ ପବିତ୍ର ବୁଡ଼ ପକାଇଛନ୍ତି। ଜାତୀୟ ନାଟ୍ୟ ବିଦ୍ୟାଳୟ ଏନ୍ଏସ୍ଟି ତା'ର ମହତ୍ୱାକାଂକ୍ଷୀ ଭାରତ ରଙ୍ଗ ମହୋତ୍ସବ ଆସନ୍ତା 28 ତାରିଖରୁ ଫେବୃଆରୀ 16 ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବ। କଲମ୍ବୋ ଓ କାଠମାଣ୍ଡୁ ସମେତ ଦେଶର 13ଟି ସହରରେ ଏହି ମହୋତ୍ସବ ପାଳନ କରାଯିବ। ଗଣମାଧ୍ୟମକୁ ସୂଚନା ଦେଇ ଏନ୍ଏସ୍ଟିର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ କହିଛନ୍ତି, ଭାରତ ରଙ୍ଗ ମହୋତ୍ସବ ଏକ ବୃହତ୍ ରଙ୍ଗମଞ୍ଚ ମହୋତ୍ସବ ଭାବେ ଉଭା ହୋଇ ଅନ୍ତର୍ଜାତୀୟ ସ୍ତରରେ ବିସ୍ତାର ଲାଭ କରୁଛି। 20 ଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବ 9ଟି ଦେଶରୁ 200ରୁ ଅଧିକ ନାଟକ ମଞ୍ଚସ୍ଥ ହେବ। ଏଥିରେ ତାଇୱାନ, ରୁଷ, ଇଟାଲୀ, ନେପାଳ, ଶ୍ରୀଲଙ୍କା ଆଦି ଦେଶର ଅନ୍ତର୍ଜାତୀୟ ଥିଏଟର ଦଳ ଭାଗ ନେବେ। ଚଳିତ ବର୍ଷ ପାଇଁ ପ୍ରଖ୍ୟାତ ଅଭିନେତା ତଥା ଏନ୍ଏସ୍ଟିର ପୂର୍ବତନ ଛାତ୍ର ରାଜପାଲ ଯାଦବଙ୍କୁ ମହୋତ୍ସବର ଆମ୍ବାସଡର କରାଯାଇଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଖୋଖୋ ବିଶ୍ୱକପ୍ର ଉଭୟ ପୁରୁଷ ଓ ମହିଳା ଭାରତୀୟ ବିଜେତା ଟିମ୍କୁ ନୂଆଦିଲ୍ଲୀରେ ସମ୍ମାନିତ କରିଛନ୍ତି। ଦେଶକୁ ଗର୍ବିତ କରାଇଥିବାରୁ ଏହି ଖେଳାଳିମାନଙ୍କର ଉଚ୍ଚ ପ୍ରଶଂସା ସେ କରିଛନ୍ତି। ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏହାଦ୍ୱାରା ପାରମ୍ପରିକ କ୍ରୀଡ଼ା କୌଶଳ, ଖେଳୁଆଡ଼ ମନୋବୃତ୍ତି ଏବଂ ଦେଶର ପାରମ୍ପରିକ କ୍ରୀଡ଼ା ମୂଲ୍ୟବୋଧ ଉଜ୍ଜୀବିତ ହୋଇଛି। ଏହି ଅବସରରେ 2026ର ଏସୀୟ କ୍ରୀଡ଼ାକୁ ଲକ୍ଷ୍ୟ ରଖି ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। 2036 ଅଲମ୍ପିକ୍ସରେ ଖୋଖୋକୁ ସାମିଲ କରିବାକୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତ ଇଂଲଣ୍ଡ 5ଟିକିଆ 2020 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଜାରି ରହିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଦ୍ରୁତ ବୋଲର ମହମ୍ମଦ ସାମି ସାମିଲ ହୋଇଛନ୍ତି। ଏହି ସିରିଜ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଚେନ୍ନାଇ, ରାଜକୋଟ, ପୁଣେ ଏବଂ ମୁମ୍ବାଇଠାରେ ଖେଳାଯିବ। ଆସନ୍ତା ମାସ 6 ତାରିଖରୁ 3ଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ଆଶଙ୍କା କରି ଦୈନିକ ନୂଆ ଘୋଷଣା କରୁଥିବାରୁ ଆମ୍ ଆଦମୀ ପାର୍ଟିକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ର ଜଲଗାଓଁ ଜିଲ୍ଲାର ପାରଣ୍ଡା ରେଳ ଷ୍ଟେସନରେ ଆଜି ସନ୍ଧ୍ୟାରେ ଏକ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ 8 ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଜାରି ରହିଛି ଭାରତ ଇଂଲଣ୍ଡ ପାଞ୍ଚଟିକିଆ 2020 କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।